ମୋ ନାଁ ସଂଯୁକ୍ତା ନାୟକ, ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ଗାଁ। ମୋର ତିନିଟା ପୁଅ ହାଣ୍ଡିକେପ୍ଟ, ସେମାନେ କଥା କହିପାରନ୍ତିନି କିମ୍ବା ଶୁଣିପାରନ୍ତିନି। ପାଠ ପଢ଼ିବାର ଯୋଗ୍ୟତା ଜଣେ +3 ସରିଛି, ଜଣେ +2 ସାରିକି ITI ବି କମ୍ପ୍ଲିଟ୍ କରିଛି। ତାଙ୍କ ପାଇଁ କୌଣସି କାମ ଚାକିରି ନାହିଁ। ଯୋଉ ପ୍ରାଇଭେଟ ସଂସ୍ଥାରେ କାମ କରିବାକୁ ଗଲେ ମାସକ ପାଖରୁ 2 ମାସ ହେଲେ ସେମାନେ ବାଧ୍ୟ ବାଧ୍ୟ ବାହାର କରିଦେବାକୁ ବାଧ୍ୟ ହେଉଛନ୍ତି। ପିଲା ସବୁବେଳେ ବହୁତ ମନ ଦୁଃଖରେ ରହୁଛନ୍ତି। ଆମର ବି ଆର୍ଥିକ ପରିସ୍ଥିତି ଠିକ ନୁହଁ। ପିଲାମାନେ ବଞ୍ଚିବାକୁ ହେଲେ ତାଙ୍କେ ଚଳିବା ପାଇଁ ତ ତାଙ୍କର ରାସ୍ତା ଦରକାର, ଟଙ୍କା ପଇସାର ଆବଶ୍ୟକ ପଡୁଛି, କିନ୍ତୁ ଆମ ପାଖରେ ଏତିକି ପଇସା ପତ୍ର ନାହିଁ। କିଛି ବିଜନେସ କରିବାକୁ ଚାହୁଁଛନ୍ତି, ଯଦି ଗଭର୍ଣ୍ଣମେଣ୍ଟ ସେମାନଙ୍କୁ କିଛି ସାହାଯ୍ୟ ସହଯୋଗ କରନ୍ତେ ତାହେଲେ ସେମାନେ ବଞ୍ଚିବାର ରାସ୍ତା ବି ତାଙ୍କେ ପାଇଯାନ୍ତେ, ଆଉ ଗଭର୍ଣ୍ଣମେଣ୍ଟ ତରଫରୁ ସାହାଯ୍ୟରେ ତାଙ୍କେ ଚଳି ବି ପାରନ୍ତେ, ତାଙ୍କ ଆର୍ଥିକ ଅଭାବରୁ ମୁକ୍ତି ପାଇଯାନ୍ତେ। ସେଥିପାଇଁ ମୁଁ ଅନୁରୋଧ କରୁଛି ଯେ ଆପଣ ଯଦି ଆମକୁ କିଛି ପଇସା ପତ୍ରରେ ସାହାଯ୍ୟ କଲେ ଆମେ ଘରେ ବସିକି ଯୋଉ ସବୁ ଗୋଲମରିଚ ଆଉ ଗୁଜୁରାତି ଡାଲଚିନି ଏସବୁ ପ୍ୟାକେଟ କରିକି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଏସବୁ ପାଉଡର ଫାଉଡର କରିକି ବିକ୍ରି କରିବା ପାଇଁ ମୋ ପିଲାମାନେ ଚାହୁଁଛନ୍ତି। ଯଦି ଗଭର୍ଣ୍ଣମେଣ୍ଟ ଆମକୁ ସାହାଯ୍ୟ କରିବେ ତାହେଲେ ଆପଣ ଆସିକି ଆମ ସହିତ ଯୋଗାଯୋଗ କରନ୍ତୁ, ଆଉ ପିଲା ସେସବୁ ବିଜନେସ କରିବା ପାଇଁ ସାହାଯ୍ୟ କରିବାକୁ ହାତ ବଢ଼ାନ୍ତୁ। ଏତିକି କହୁଛି ମୁଁ, ନମସ୍କାର କହୁଛି।